आकाशवाणी। ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଗିନିଜ୍ ବିଶ୍ୱରେକର୍ଡ଼ରେ ସ୍ଥାନିତ ହେଲା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ 2025। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଲେ ଫିଲିପାଇନ୍ସ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ ସ୍ୱତନ୍ତ୍ର ପଞ୍ଜୀକରଣ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ୍ 2-2 ଅମୀମାଂସିତ ଭାବେ ଶେଷ। ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ସଦସ୍ୟମାନେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ପ୍ରତିଷ୍ଠାତା ଶିବୁ ସୋରେନଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏ ସମ୍ପର୍କରେ ଏକ ରିପୋର୍ଟ।
ରାଜ୍ୟସଭାର ଅଧିବେଶନ ପୂର୍ବାହ୍ନ 11:00 ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ସୋରେନ ଆଦିବାସୀ ସମ୍ପ୍ରଦାୟର ବିକାଶ ଏବଂ ଅଧିକାର ପାଇଁ ସାରା ଜୀବନ କାର୍ଯ୍ୟ କରିଥିଲେ ବୋଲି ଶ୍ରୀ ହରିବଂଶ କହିଥିଲେ। ଏହାପରେ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଲୋକସଭାର ଅଧିବେଶନ ପୂର୍ବାହ୍ନ 11:00 ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ। ତେବେ ବିରୋଧୀ ସଦସ୍ୟଙ୍କ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଏବଂ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବାରୁ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନ 2:00 ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ ଉପରେ ଆଲୋଚନା ପାଇଁ ଦାବି ଉପସ୍ଥାପନ କରିବା ସହ ମଧ୍ୟଭାଗକୁ ଆସି ହଟ୍ଟଗୋଳ ସୃଷ୍ଟି କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ପରିଚାଳନା ପରାମର୍ଶଦାତା କମିଟି ବୈଠକରେ ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ 2025 ଏବଂ ଜାତୀୟ ନିଶା ନିବାରଣ ସଂଶୋଧନ ବିଲ୍ 2025 ଉପରେ ଆଲୋଚନା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କ୍ରୀଡ଼ା କ୍ଷେତ୍ର ଲାଗି ଏହି ବିଲ୍ 2 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କାର୍ଯ୍ୟଧାରା ବ୍ୟାହତ ହେବା ଉଚିତ ନୁହେଁ ବୋଲି ଶ୍ରୀ ରିଜିଜୁ କହିବା ସହ ବିରୋଧୀ ସଦସ୍ୟଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଥିଲେ, ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ା କ୍ଷେତ୍ର ଇକୋସିଷ୍ଟମରେ ଉନ୍ନତି ତଥା ସୁଦୃଢ଼ୀକରଣରେ ଏହି ବିଲ୍ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ତେବେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସମ୍ଭବ ହୋଇପାରି ନଥିଲା, ଫଳରେ ଗୃହକୁ ଆଜି ପାଇଁ ମୁଲତବୀ ରଖାଯାଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସୁବାସ ଚନ୍ଦ୍ର ଶତପଥୀ।
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ପ୍ରତିଷ୍ଠାତା ଏବଂ ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କର ଆଜି ସକାଳେ ନୂଆଦିଲ୍ଲୀରେ 81 ବର୍ଷ ବୟସରେ ପରଲୋକ ହୋଇଛି। କିଡ୍ନି ରୋଗରେ ପୀଡ଼ିତ ହୋଇ ପ୍ରାୟ 1 ମାସ ଧରି ସେ ଦିଲ୍ଲୀସ୍ଥିତ ସାର ଗଙ୍ଗାରାମ ହସ୍କିଟାଲରେ ଚିକିତ୍ସାଧୀନ ଥିଲେ। ଶିବୁ ସୋରେନଙ୍କ ପରଲୋକରେ ଝାଡ଼ଖଣ୍ଡରେ ଆଜିଠାରୁ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଶୋକ ପାଳନ କରାଯାଉଛି। ଝାଡ଼ଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଶିବୁ ସୋରେନଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଶ୍ରୀ ସୋରେନଙ୍କ ପରଲୋକ ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ବଡ଼ କ୍ଷତି। ସେ ଜନଜାତିଙ୍କ ପରିଚୟ ଥିଲେ ଏବଂ ଝାଡ଼ଖଣ୍ଡ ରାଜ୍ୟ ଗଠନରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ଜଣେ ତୃଣମୂଳସ୍ତରୀୟ ନେତା ଭାବରେ ଶିବୁ ସୋରେନ ସାଧାରଣ ଜୀବନରେ ଲୋକଙ୍କ ପ୍ରତି ଯେଉଁ ସମର୍ପଣ ଭାବ ପ୍ରଦର୍ଶନ କରିଯାଇଛନ୍ତି ତାହା ଅପୂରଣୀୟ। ପରୀକ୍ଷା ପେ ଚର୍ଚ୍ଚା 2025 ଗିନିସ୍ ବିଶ୍ୱ ରେକର୍ଡ଼ରେ ସ୍ଥାନିତ ହୋଇଛି। ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ଆଧାରରେ ଏହି ରେକର୍ଡ଼ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ମାଇ ଗଭ୍ ପ୍ଲାଟଫର୍ମରେ ଅଷ୍ଟମ ସଂସ୍କରଣରେ 3,53,00,000 ବୈଧ ପଞ୍ଜୀକରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିକଳ୍ପିତ ଏବଂ ନେତୃତ୍ୱାଧୀନ ଏହା ଏକ ଅନନ୍ୟ ପ୍ଲାଟଫର୍ମ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସିଧାସଳଖ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିଥାନ୍ତି। ସକାରାତ୍ମକ ଚିନ୍ତାଧାରା ନେଇ ପରୀକ୍ଷା ପ୍ରସ୍ତୁତିରେ ଏହି ପଦକ୍ଷେପ ବିଶେଷ ସହଯୋଗ ପ୍ରଦାନ କରିଥାଏ। ନୂଆଦିଲ୍ଲୀଠାରେ ଆଜି ଆୟୋଜିତ ଏକ ସମାରୋହରେ ଆନୁଷ୍ଠାନିକ ଭାବେ ଗିନିଜ୍ ବିଶ୍ୱ ରେକର୍ଡ଼ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର୍ ମାର୍କୋସ୍ ଜୁନିୟର ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ମାର୍କୋସ୍ଙ୍କୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘାରିଟା ବିମାନ ବନ୍ଦରଠାରେ ସ୍ୱାଗତ କରିଛନ୍ତି। ଭାରତ ଏବଂ ଫିଲିପାଇନ୍ସ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ ଅବସରରେ ଫିଲିପାଇନ୍ସ ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ ସ୍ୱତନ୍ତ୍ର ପଞ୍ଜୀକରଣ କାର୍ଯ୍ୟକ୍ରମକୁ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଅଙ୍ଗନବାଡ଼ି ଏବଂ ଆଶାଦିଦିମାନେ ଘରକୁ ଘର ବୁଲି ଗର୍ଭବତୀ ଏବଂ ପ୍ରସବ ପରବର୍ତ୍ତୀ ମହିଳାଙ୍କର ପଞ୍ଜୀକରଣ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଅର୍ଥ ସହାୟତା ପ୍ରଦାନ କରାଯିବା ସହ କନ୍ୟା ସନ୍ତାନ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଯୋଜନାରେ 4,50,000 ଯୋଗ୍ୟ ମହିଳାଙ୍କୁ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ୍ ଆକାଉଣ୍ଟ ମାଧ୍ୟମରେ 19,28 କୋଟି ଟଙ୍କାର ମାତୃକାଳୀନ ସହାୟତା ପ୍ରଦାନ କରାଯାଇ ସାରିଲାଣି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହାୟତାରେ ଭାରତ ନେପାଳରେ ଏକ ନୂତନ ସହଯୋଗମୂଳକ ପ୍ରକଳ୍ପ ଆରମ୍ଭ କରିଛି। ନେପାଳରେ ପୋଷଣଯୁକ୍ତ ଚାଉଳ ଏବଂ ଯୋଗାଣ ଶୃଙ୍ଖଳ ପରିଚାଳନାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି। ଭାରତ ଜାତିସଂଘ ବିଶ୍ୱକ୍ଷମତା ନିର୍ମାଣ ପ୍ରୟାସର ଏକ ଅଂଶସ୍ୱରୂପ ଗତ 1ରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀଠାରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ଭାରତ ସଫଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଆଧାରିତ ପଦକ୍ଷେପକୁ ନେପାଳ ସହ ଆଦାନ ପ୍ରଦାନ କରିବ। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେପାଳର ଅଂଶୀଦାରମାନେ ଦକ୍ଷ ଖାଦ୍ୟ ଯୋଗାଣ ଶୃଙ୍ଖଳ ପରିଚାଳନା ପାଇଁ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର ନେଇ ଭାରତର ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଇବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ସାଇବର ଠକେଇରୁ ସୁରକ୍ଷିତ ରହିବାର ଉପାୟ ଶୀର୍ଷକ ଆଲୋଚନା ପ୍ରଚାର କରାଯିବ। ସାଇବର ଅପରାଧ ଗୁରୁଗ୍ରାମର ଏସିପି ପ୍ରିୟାଂଶୁ ଦିୱାନ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ପବନ ଦୁଗ୍ଗଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123717111 ଏବଂ 01123344444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890944044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଓଭାଲ୍ ଟେଷ୍ଟରେ ଇଂଲଣ୍ଡ ବିରୁଦ୍ଧରେ ଭାରତ ଚିତ୍ତାକର୍ଷକ ବିଜୟ ହାସଲ କରିଛି। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଟେଷ୍ଟ କ୍ରିକେଟ୍ ସିରିଜ୍ 2-2 ଅମୀମାଂସିତ ଭାବେ ଶେଷ ହୋଇଛି। ଟେଷ୍ଟର ଆଜି ଅନ୍ତିମ ଦିନରେ ଇଂଲଣ୍ଡ ବିଜୟ ହାସଲ ପାଇଁ 35 ରନ୍ ଏବଂ ଭାରତ 4 ୱିକେଟ୍ ଆବଶ୍ୟକ କରୁଥିଲା। ଇଂଲଣ୍ଡ ତା'ର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ 367 ରନ୍ରେ ସ୍କୋର୍ କରିଥିଲା। ଭାରତ ଏହି ଟେଷ୍ଟ 6 ରନ୍ରେ ବିଜୟ ହାସଲ କରିଛି। ଚୂଡ଼ାନ୍ତ ସ୍କୋର୍ ଭାରତ ପ୍ରଥମ ଇନିଂସ 224 ରନ୍, ଦ୍ୱିତୀୟ ଇନିଂସ 396 ରନ୍, ଇଂଲଣ୍ଡ ପ୍ରଥମ ଇନିଂସ 247 ରନ୍ ଏବଂ ଦ୍ୱିତୀୟ ଇନିଂସ 367 ରନ୍। ଇଂଲଣ୍ଡ ଗତକାଲିର ସ୍କୋର 6 ୱିକେଟ୍ରେ 339 ରନ୍ରୁ ବ୍ୟାଟିଂ ଆରମ୍ଭ କରିଥିଲା। 28 ରନ୍ରେ ବାକି 4 ୱିକେଟ୍ ହରାଇଥିଲା। ଇଂଲଣ୍ଡ ପକ୍ଷରୁ ଏହି ଇନିଂସରେ ଜୋ ରୁଟ୍ ଏବଂ ହ୍ୟାରି ବ୍ରୁକ୍ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ 5 ୱିକେଟ୍, ପ୍ରସିଦ୍ଧ କ୍ରିଷ୍ଣା 4 ଏବଂ ଆକାଶଦୀପ 1 ୱିକେଟ୍ ହାସଲ କରିଥିଲେ। ମହମ୍ମଦ ସିରାଜଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଥିବା ବେଳେ ଶୁଭମନ ଗିଲ୍ ଏବଂ ହ୍ୟାରି ବ୍ରୁକ୍ଙ୍କୁ ମିଳିତ ଭାବେ ପ୍ଲେୟାର ଅଫ୍ ଦି ସିରିଜ୍ ଘୋଷଣା କରାଯାଇଛି। ଆଇପିଏଲ୍ ଶୈଳୀରେ ପ୍ରଥମଥର ପାଇଁ ଭାରତରେ ମହିଳା ଟି20 କ୍ରିକେଟ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ଖେଳାଯାଉଛି। ବେଙ୍ଗାଲୁରୁଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମହୀଶୂର ୱାରିୟର୍ସ, ହୁବଲି ଟାଇଗର୍ସ, କଲ୍ୟାଣୀ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ, ମାଙ୍ଗାଲୁରୁ ଡ୍ରାଗନ୍ସ ଏବଂ ଶିବମୋଗା ଲାୟନ୍ସ ଦଳ ଅଂଶଗ୍ରହଣ କରୁଛନ୍ତି। ବେଙ୍ଗାଲୁରୁର ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଟି20 ମହାରାଣୀ ଟ୍ରଫି ହାସଲ ପାଇଁ ଏହି ଦଳଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଂସଦର ଉଭୟ ସଦନ ଆଜି ଦିନକ ପାଇଁ ମୁଲତବୀ। ଗିନିଜ୍ ବିଶ୍ୱ ରେକର୍ଡ଼ସ୍ରେ ସ୍ଥାନିତ ହେଲା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ 2025। ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଲେ ଫିଲିପାଇନ୍ସ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାରେ ସ୍ୱତନ୍ତ୍ର ପଞ୍ଜୀକରଣ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ୍ 2-2 ଅମୀମାଂସିତ ଭାବେ ଶେଷ। ସମ୍ବାଦ ଶେଷ ହେଲା।